ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଏମ୍ସିଏଲ୍ ଆଉ ଅଲଗା କେନ୍ଦ୍ରୀୟ କୋଇଲା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଥିସ୍ ସ୍ଥାନୀୟ ଇଲାକାର ପିଲାଟୁକେଲମାନଙ୍କୁ ନିଯୁକ୍ତି ଦେବାର ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୋର୍ ଦେଇଛନ୍। ଗଲାକାଲ ଭୁବନେଶ୍ୱରନୁ କେନ୍ଦ୍ର କୋଇଲା ବିଭାଗ ସଚିବ ଅମୃତଲାଲ ମୀନା ତାଙ୍କୁ ଭେଟବାର ବେଳେ ମୁଖ୍ୟମନ୍ତ୍ରୀ ତାଲଚେର ମେଡିକାଲ କଲେଜକେ ଏମ୍ସିଏଲ୍ ସହଯୋଗଥି ଜଲ୍ଦି କାର୍ଯ୍ୟକାରୀ କରବାର ଉପରେ ଜୋର୍ ଦେଇଥିଲେ। ଇତାର ସହାୟତେ ସିଏସ୍ଆର୍ ପାଣ୍ଠିଥି ସ୍ଥାନୀୟ ଇଲାକାର ବିକାଶ ବାବଦେବ ହିଲ୍ ଆଲୋଚନା ହୋଇଥିଲା। ରାଜ୍ୟନୁ କ୍ରୀଡ଼ା ଭିଭିଭୂମି ପର୍ଯ୍ୟଟନ ଆର୍ ଅଲଗା କ୍ଷେତ୍ରର ଉନ୍ନତି ଲାଗି ଏମ୍ସିଏଲ୍ ପାଣ୍ଠି ଯୋଗାଇ ଦେବା ବୋଲିକରି ଆଲୋଚନାନୁ ଜଣାପଡ଼ିଛି। ହାଇଦ୍ରାବାଦନୁ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କନ୍ସଲ୍ ଜେନେରାଲ୍ ଜେନିଫର ଲାର୍ସନ୍ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଲାର୍ସନ୍ଙ୍କୁ ସ୍ୱାଗତ କରବାର ସହାୟତେ ରାଜ୍ୟର ଶିଳ୍ପ ଶିକ୍ଷା ଅକ୍ଷୟ ଶକ୍ତି ସଂସ୍କୃତି ଆର୍ ପର୍ଯ୍ୟଟନ କ୍ଷେତ୍ରଥି ମିଶିକରି କାମ କରବାର ସହାୟତେ ବିକାଶଥି ସହଯୋଗୀ ହେବାରକେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଇବା 12 ତାରିଖ ଦିନ ବନ୍ଦ ରହିବା। ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ଜନେଇ ଦିଆଯିବା ବୋଲିକରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫ କୁହାଯାଇଛି। ରାଜ୍ୟ ସରକାର 24 ଜିଲ୍ଲାର ଜିଲ୍ଲାପାଳମାନଙ୍କର ଅଦଲବଦଲ କରିଛନ୍। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦାରଙ୍କୁ ସମ୍ଭଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେନ୍ତା ରାୟଗଡ଼ା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏତକେ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାବେ। ଓଡ଼ିଶା ଖଣି ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କବୀନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ ବଦଲି କରାଯାଇଛି। ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାସ ନୂଆପଡ଼ା ଜିଲ୍ଲାପାଳ ହୋଇଛନ୍। ସେନ୍ତା ମାଲକାନଗିରି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କଲାହାଣ୍ଡି ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍। ବୌଦ୍ଧ ଜିଲ୍ଲାପାଳ ଭାବେ ସୁବ୍ରତ କୁମାର ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି ବୋଲି ବିଜ୍ଞପ୍ତିନୁ ସୂଚନା ମିଳିଛି। ସେଆଡ଼େ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତିର ନିର୍ଦ୍ଦେଶକ ଭାବେ ଡକ୍ଟର ବିଜୟ କେତନ ଉପାଧ୍ୟାୟଙ୍କୁ ଦାୟିତ୍ୱ ମିଳିଛି। ପୂର୍ବତଟ ରେଲପଥ ଆର୍ ଇତାର ଇଲାକା ଭିତରେ ଥିବାର ଭିନ୍ ଭିନ୍ ଷ୍ଟେସନ୍ ଆର୍ ସର୍ଭିସ୍ ବିଲ୍ଡିଂର ଛାତ ଉପରେ ପାୱାର ପ୍ଲାଣ୍ଟ ସ୍ଥାପନା କରବାରକେ ଯୋଜନା କରାଯାଇଛି। ପୂର୍ବତଟ ରେଲବାଇର 149 ଷ୍ଟେସନ୍ ବିଲ୍ଡିଂ 248 ସର୍ଭିସ୍ ବିଲ୍ଡିଂ 6924 ଆବାସିକ ବିଲ୍ଡିଂ ଆର୍ 366 ଲେବଲ କ୍ରସିଂ ଗେଟ୍ମାନଙ୍କେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରବାରକେ ନିଷ୍ପତ୍ତି ନିଆଯାଇଛି। ଏଥି ବଛରକ ପାଖାପାଖି 21,826 କିଲୋୱାଟ ପାୱାର କ୍ଷମତାର ପାୱାର ପ୍ଲାଣ୍ଟ ସ୍ଥାପନ କରବାର ଲାଗି ଯୋଜନା କରାଯାଇଛି। ରାଜ୍ୟର ଲୋକର ସୁରକ୍ଷା ଲାଗି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଜୋର୍ ଦେଇଛନ୍। ଓଡ଼ିଶା ଜଳ ନିଗମ ୱାଟକୋର କାମ ଆର୍ ଅଗ୍ରଗତି ବାବଦେ ସମୀକ୍ଷା କରିକରି ସେଥି ବଢ଼ୁଥିବାର ପାନ୍ର ଦରକାରକେ ପୂରା କରବାର ଲାଗି ଚାଲିଥିବାର ସବୁ ପ୍ରକଳ୍ପକେ ଜଲ୍ଦି ଶେଷ କରବାର ଉପରେ ୱାଟକୋକେ ନିର୍ଦ୍ଦେଶ ଦେଇଛନ୍। ମାଧ୍ୟମିକ ଶିକ୍ଷା ପରିଷଦ ତରଫ ପରିଚାଳିତ ଓଡ଼ିଆ ଏକକ ଭାଷା ପରୀକ୍ଷାର ଫଲ ବାହାରିଛି। 10 କ୍ଲାସ ଆର୍ 8 କ୍ଲାସ ଷ୍ଟାଣ୍ଡାର୍ଡର ହୋଇଥିବାର ଏହି ପରୀକ୍ଷା ଫଲ ବୋର୍ଡର ୱେବ୍ସାଇଟ୍ରେ ମିଳୁଛି। 10 ଶ୍ରେଣୀ ଷ୍ଟାଣ୍ଡାର୍ଡ ଲାଗି 6462 ଜଣ ପରୀକ୍ଷାର୍ଥୀଙ୍କ ଭିତରୁ 5887 ଜଣ ପାସ୍ କରିଛନ୍। ଅଷ୍ଟମ ଶ୍ରେଣୀ ଷ୍ଟାଣ୍ଡାର୍ଡଟି 1509 ଜଣ ପାସ୍ କରିଛନ୍। ପୁରୀଠାରେ ଆଇସିଏମ୍ଆର୍ ତରଫ ଉନ୍ନତ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାର ବିକାଶ ଲାଗି ଗୋଟିଏ ଜାତୀୟ ସ୍ୱାସ୍ଥ୍ୟ ଅନୁସନ୍ଧାନ ପ୍ରାଥମିକତା ପ୍ରକଳ୍ପ ମୂଲ ହେବା ବୋଲିକରି ଭୁବନେଶ୍ୱର ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍। ସ୍ୱାସ୍ଥ୍ୟ ଭିଭିଭୂମିର ଉନ୍ନତି ସେବା ପ୍ରଦାନକାରୀମାନଙ୍କର ଦକ୍ଷତା ବଢ଼ାବାର ସୂଚନା ପ୍ରଯୁକ୍ତି ଆର୍ କୃତ୍ରିମ ବୁଦ୍ଧିମତା ଏଆଇଥି ଥିବାର ଉପକରଣଥି ଜରୁରୀକାଳୀନ ଚିକିତ୍ସା ବାବଦେ ବରକସ କରବାର ଲାଗି ଲକ୍ଷ୍ୟ ରଖାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବନାଞ୍ଚଳର ଭିନ୍ ଭିନ୍ ଗାଁ ଓ ହାତୀମାନଙ୍କର ଲାଗି ଚାଷ ପ୍ରଭାବିତ ହେଉଥିବାର ଅଭିଯୋଗ ହେଉଛି। ଧାନପଲ୍ହା କପା ମେକାବାଗିର ଭିନ୍ ଭିନ୍ ଫସଲ ହୋଇଥିବାର କ୍ଷେତ୍କେ ହାତୀମାନେ ଆସୁଥିବାରୁ ନୁକସାନ ହେଉଥିବାର ଅଭିଯୋଗ ହେଉଛି। ଜଙ୍ଗଲ ବିଭାଗ ଗଜ ସାଥୀମାନଙ୍କର ସହାୟତେ ମୋବାଇଲ୍ ଟ୍ରେକିଂ ଜରିଆ ହାତୀମାନଙ୍କର ସ୍ଥିତି ଜାଣିବାର ଉତ୍ରୁ ଲୁକ୍କୁ ସଚେତନ କରାଉଛନ୍। ହେନ୍ତା ହାତୀମାନଙ୍କୁ ଜଙ୍ଗଲ ଭିତରକେ ନେବାର ଲାଗି ଉଦ୍ୟମ କରୁଥିବାର ଜଣାପଡ଼ିଛି। ଭୁବନେଶ୍ୱରଠାରେ 4 ଦିନିଆ ବହୁଭାଷୀ ତାଲିମ ଶିବିର ମୂଲ ହୋଇଛି। ଏଟା ଆଇବା 10 ତାରିଖ ତକ ଚାଲବା। ଏ କାର୍ଯ୍ୟକ୍ରମଥି ଆଦିବାସୀ ଭାଷା ସଂସ୍କୃତି ଏକାଡେମୀର ସହନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜନଜାତି ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବାର ଭାଷା ବାବଦର ସମସ୍ୟା ଉପରେ ଜୋର୍ ଦେଇଛନ୍। ପାଣିପାଗ ଗାଙ୍ଗେୟ ପଶ୍ଚିମବଙ୍ଗ ଆର୍ ଇତାର ପାସର ବାଂଲାଦେଶ ନ ସୃଷ୍ଟି ହୋଇଥିବାର ଘୂର୍ଣ୍ଣିବଳୟ ଏଛେନ୍ ଗାଙ୍ଗେୟ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଆର୍ ଉତ୍ତର ଓଡ଼ିଶା ଉପରେ ରହିଛି। ଇତାର ପ୍ରଭାବତି ଏବା 24 ଘଣ୍ଟା ଭିତରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର ଆର୍ ବଲାଙ୍ଗୀର ଜିଲ୍ଲାନୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି।